ॐ नमो भगवते वासुदेवाय। श्रीमद् भगवद गीता षष्ठ अध्याय श्लोक 11 एवं 12। सूचो देशे प्रतिष्ठाप्य स्थिरमासनमात्मनः नातुच्छ्रीतं नातिनीचं चैडो चैडाजीन कुशोत्तरम् तथैकाग्रं मनः कृत्वा जत चित्तेन्द्रियक्रियः उपविश्यासने जुञ्ज्यात् योगमात्मा विशुद्धये। सूचौ देशे प्रतिष्ठाप्य स्थिरमासनमात्मनः नातुच्छ्रीतं नातिनीचं चैडाजीन कुशोत्तरम् तथैकाग्रं मनः कृत्वा जत चित्तेन्द्रियक्रियः उपविश्यासने युञ्ज्यात् योगमात्मा विशुद्धये। अनुवाद श्रीमद् श्री भक्तिवेदांत स्वामी प्रभुपाद महाराज के द्वारा इंग्रजी में, श्रीमद् गौरवानंद स्वामी महाराज के द्वारा ओडिया रे। योगाभ्यास निमित्त व्यक्ति को एक एकांत स्थान को जीवा को पड़ो। सेठे भूमि पर कुशघास बिछाई ताकु कोमल वस्त्र एवं मृग चर्म आवृत करने को पड़ो। आसनटी अति उच्च किंवा अति नीच होगा उचित नुहे। यह एक पवित्र स्थान में स्थापित होगा उचित। योगी से आसन रे स्थिर भाव में उपवेशन करवा उचित एवं तत्पर मन और इंद्रिय गुड़ को संयम करी हृदय को विशुद्ध करी एवं मन को एकाग्र करी योग अभ्यास करवा उचित। भावार्थ में श्री प्रभुपाद महाराज कहते जे पवित्र स्थान कहले एठारे तीर्थस्थान को बुझाए। भारत में योगीगण बा भक्तगण गृहत्याग करती एवं प्रयाग मथुरा वृंदावन ऋषिकेश और हरिद्वार आदि पवित्र स्थान मानक बास करती। जोठार गंगा और जमुना पर पवित्र नदी प्रवाहित होता से स्थान में एक एकांत स्थान से योग अभ्यास करती। किंतु सब समय विशेषकर पाश्चात्य देशर अधिवासी मान पक्षे यह संभव नुहे। बड़ बड़ सहर मानक तथागत योग संघ मान भौतिक लाभ उठावा दिगरे कृतकार्य हो पारती। किंतु प्रकृत योग अभ्यास दिगरे से गुड़िक उपयुक्त नुहति। जे आत्मसंजम न करिछि एवं जहार मन स्थिर न होइछि से कदापि ध्यान योग अभ्यास करि परिबा नाही। तेणु बृहत नारद पुराण रे कह जाइछि जे कलियुगरे साधारण लोके अल्पायुष आध्यात्मिक साधना दिगरे अति मंद एवं सर्वदा नाना तापरे तापित। एमानक निमित्त भगवानकर दिव्य नाम कीर्तन ही सर्वोत्तम योग साधन पंथा अटे। हरे नाम एव केवलम कलौ नास्तव गतिरन्यथा। ये कलियुगरे भगवान का दिव्य नाम कीर्तन ही मुक्तिर एकमात्र पंथा अटे। एतद्व्यत्य अन्य पंथा नाही। नमो विष्णुपादाय कृष्ण भ्रष्टाय भूतले श्रीमते भक्ति स्वरूप दामोदर स्वामी नीति नामिने नम सद्भक्तमणि मणिपुर उद्भवाय च प्रभुपाद लसद्वाणी प्रचार निरताय ते। हरे कृष्ण। तेणु आज आम षष्ठ अध्याय ध्यान योग विषय गत काली जो श्लोक कही 10-32 यही 23 श्लोक केमी योग अभ्यास करने को पड़ता भगवान कहे। ତେଣୁ ଗତକାଲି ଆମେ ଶୁଣୁଥିଲେ ଦଶ ଶ୍ଳୋକରେ ଭଗବାନ କହିଥିଲେ, ଯୋଗୀ ଯୁଞ୍ଜିତ ସତତମ ଆତ୍ମାନଂ ରହସ୍ୟ ସ୍ଥିତ ଏକାକୀ ଯତ ଚିତ୍ତାତ୍ମା ନିରାଶ୍ରୀ ଅପରିଗ୍ରହ। ଗୋଟେ ଏକାକୀ ସ୍ଥାନକୁ ଯିବାକୁ ପଡ଼ିବ ଏବଂ ସେଠି ଏକାକୀ ରହିକରି ସେ ଏଇ ଯୋଗ କରିବେ। ବର୍ତ୍ତମାନ ଦ୍ୱିତୀୟ ଆବଶ୍ୟକତା କହୁଛନ୍ତି ଯେ ସେ ଯେଉଁ ଏକାକୀ ସ୍ଥାନକୁ ଯିବେ, ଯେକୌଣସି ସ୍ଥାନକୁ ଗଲେ ହେବ ନାହିଁ, ସୂଚଉ ଦେଶେ ଏଭଳି ସ୍ଥାନ ଦେଖିବେ ଯେଉଁଟା ହେଉଛି ପବିତ୍ର ସ୍ଥାନ ହୋଇଥିବ। ଅପବିତ୍ର ସ୍ଥାନରେ ଏ ଯୋଗ ଆସନ କରିହେବ ନାହିଁ। ଆମେ ଅପବିତ୍ର ସ୍ଥାନରେ ମଧ୍ୟ ଭଗବାନଙ୍କର ନାମ କୀର୍ତ୍ତନ କରିପାରିବା, କିନ୍ତୁ ଏ ଯୋଗ ଅଭ୍ୟାସ କରିବା ପାଇଁ ପବିତ୍ର ସ୍ଥାନ ଦରକାର। ତେବେ ମହାପ୍ରଭୁ କହିଲେ ତତ୍ରାର୍ପିତା ନିୟମିତ ସ୍ମରଣୀୟ କାଳ, କୌଣସି ନିୟମ କୌଣସି କାଳ ବା ଏସବୁ କିଛିର ଆବଶ୍ୟକତା ନାହିଁ ଭଗବାନ ନାମ କୀର୍ତ୍ତନ ପାଇଁ। କିନ୍ତୁ ଏଇ ଯେଉଁ ଯୋଗ ପ୍ରାକ୍ଟିସ୍ କରିବା ପାଇଁ ଯୋଗ ଅଭ୍ୟାସ କରିବା ପାଇଁ ଏସବୁ ଆବଶ୍ୟକତା ରହିଛି, ଆମେ ଯେଉଁଠି ସେଇଠି ଯୋଗ କରିପାରିବା ନାହିଁ। ପ୍ରଥମେ ତ କହିଲେ ଏକାକୀ ସ୍ଥାନକୁ ଯିବାକୁ ପଡ଼ିବ, ସେଠି ଏକାକୀ ରହିକି ଯୋଗ କରିବେ। ଦ୍ୱିତୀୟରେ କହୁଛନ୍ତି ସୂଚଉ ଦେଶେ ପ୍ରତିଷ୍ଠାପ୍ୟ, ଏଭଳି ସ୍ଥାନକୁ ଯିବେ ଯେଉଁଠି ପବିତ୍ର ସ୍ଥାନ ହୋଇଥିବ। ପ୍ରଭୁପାଦ ମହାରାଜ ପବିତ୍ର ସ୍ଥାନ କହିଲେ ବିଭିନ୍ନ ତୀର୍ଥସ୍ଥାନମାନଙ୍କୁ କହୁଛନ୍ତି। ସେ ତୀର୍ଥସ୍ଥାନ ତୀର୍ଥଟା କେମିତି ହେଉଛି, ଭାଗବତମ ଏକା ପ୍ରଥମ ସ୍କନ୍ଧ 13 ଅଧ୍ୟାୟରେ ଏକଥା ଯୁଧିଷ୍ଠିର ମହାରାଜ କହିଛନ୍ତି। ତୀର୍ଥ କେମିତି ହେଉଛନ୍ତି ନା, ତୀର୍ଥି କୁର୍ବନ୍ତି ତୀର୍ଥାଣି ଭଗବଦ୍ବିଧା ଭାଗବତା ତୀର୍ଥଭୂତା ସ୍ୱୟଂ ବିଭୁ। ଯେତେବେଳେ ବିଦୁର ମହାଭାରତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସେ ଚାଲିଗଲେ, ମନ୍ତ୍ରୀ ପଦକୁ ତ୍ୟାଗ କରି ଚାଲିଗଲେ, ତୀର୍ଥ ଭ୍ରମଣ କରିବା ପାଇଁ ଯାଇଥିଲେ। 35 ବର୍ଷ କାଳ ତୀର୍ଥ ଭ୍ରମଣ କରି ଫେରିଲେ, ତା ଭିତରେ ମହାଭାରତ ଯୁଦ୍ଧ ଶେଷ ହୋଇଯାଇଛି, ଭଗବାନ ମଧ୍ୟ ଆଉ ନାହାନ୍ତି, ସେ ଚାଲିଯାଇଛନ୍ତି ଏବଂ ଯୁଧିଷ୍ଠିର ମହାରାଜ ଏମାନେ ସବୁ ରାଜ୍ୟ ଶାସନ କରୁଛନ୍ତି। କୌରବମାନେ ସମସ୍ତେ ମୃତ୍ୟୁବରଣ କରିଛନ୍ତି। ଏଇଭଳି ଭାବରେ ଯେତେବେଳେ ଆସି ପହଞ୍ଚିଲେ ବିଦୁର ହସ୍ତିନାପୁର ରାଜସଭାରେ, ସେତେବେଳେ ଯେତେବେଳେ ଯୁଧିଷ୍ଠିର ମହାରାଜ ତାଙ୍କୁ ଦେଖିଲେ ବହୁତ ଆନନ୍ଦିତ ହୋଇଗଲେ। ବିଦୁର ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି, ସେ ହେଉଛନ୍ତି ସ୍ୱୟଂ ଯମରାଜ, ଜଣେ ମହାଜନ। ମାଣ୍ଡବ୍ୟ ମୁନିଙ୍କର ଅଭିଶାପରେ ସେ ଏଇଭଳି ଭାବରେ ଆସି ଦାସୀପୁତ୍ର ହୋଇଥିଲେ, ଶୂଦ୍ର ଜନ୍ମଗ୍ରହଣ କରିଥିଲେ, ସେ ଦାସୀପୁତ୍ର ହିସାବରେ ଜନ୍ମଗ୍ରହଣ କରିଥିଲେ। ତେଣୁ ମାଣ୍ଡବ ମୁନିଙ୍କର ଘଟଣାଟି ସମସ୍ତେ ଜାଣିଛନ୍ତି, ତଥାପି ଆମେ ସଂକ୍ଷେପରେ କହିବା ଯେ ଯେତେବେଳେ ଗୋଟେ ଥରେ ରାଜ୍ୟରେ ରାଜାଙ୍କର ଚୋରମାନେ ଆସି ସେ ରାଜାଙ୍କର ସବୁ ଧନ ସବୁ ଚୋରି କରି ପଳାଇ ଯାଇଥିଲେ, ତେଣୁ ତାଙ୍କ ପଛରେ ସୈନ୍ୟମାନେ ଗୋଡ଼େଇ ଗୋଡ଼େଇକି ଯାଇ ପହଞ୍ଚିଲେ। ସେତେବେଳେ ସେ ସୈନ୍ୟମାନେ ଯାଇକି ସେ ଯେଉଁ ଚୋରମାନେ ଯାଇକରି ଏଇ ମାଣ୍ଡବ ମୁନିଙ୍କ ଆଶ୍ରମରେ ଯାଇ ଲୁଚିଗଲେ। ତେଣୁ ସୈନ୍ୟମାନେ ଭାବିଲେ ଏ ମାଣ୍ଡବ ମୁନି ହେଉଛନ୍ତି ଇଏ ପ୍ରକୃତ ଚୋରମାନଙ୍କର ସର୍ଦ୍ଦାର, ଆମକୁ ଦେଖିକିରି ଏଭଳି ଭାବରେ ଢଙ୍ଗ କରୁଛି, କହି ତାକୁ ବାନ୍ଧିକି ନେଇଗଲେ ଏବଂ ସାଙ୍ଗେ ସାଙ୍ଗେ ତାଙ୍କୁ ଶୁଳିରେ ବସାଇଦେଲେ। ରାଜାଙ୍କୁ କିଛି ଖବର ନ ଦେଇକି ଶୁଳିରେ ବସାଇଦେଲେ। ଶୁଳିରେ କିଭଳି ବସାଇଦେଲେ ନା, ଯେଉଁ ରହିଛି ଗୋଟେ ଲୁହା ମୁନିଆ ଲୁହା ରହିଛି, ତାରି ଉପରେ ତାଙ୍କର ମଳଦ୍ୱାର ଦେଇକି ବସାଇଦେଲେ, ଯାହାଫଳରେ ସେ ମୃତ୍ୟୁବରଣ କରିବେ। ଏଇଭଳି ଭାବରେ ଯେତେବେଳେ କରିଦେଇଛନ୍ତି, କିନ୍ତୁ ମାଣ୍ଡବ ମୁନି ବହୁତ ତାଙ୍କର ଯୋଗ ଶକ୍ତି ରହିଛି, ତେଣୁ ତାଙ୍କର ମୃତ୍ୟୁ ହେଲା ନାହିଁ। କିନ୍ତୁ ରାଜା ଜାଣିପାରିଲେ ଏଭଳି ଗୋଟେ ଅନ୍ୟାୟ ହୋଇଗଲା, ଗୋଟେ ନିରପରାଧ ରାଜା ମୁନିଙ୍କୁ ଦଣ୍ଡ ମିଳିଗଲା, ତେଣୁ ସିଏ ଆସି ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଥିଲେ। ଯାହା ହଉ, ମାଣ୍ଡବ ମୁନି ଯେତେବେଳେ ତାପରେ ଯେତେବେଳେ ସେ ମୃତ୍ୟୁବରଣ କଲେ ବା ସେ ସେଇ ଶରୀରରେ ସେ ଯାଇକରି ଯମରାଜଙ୍କ ପାଖରେ ଯାଇ ପହଞ୍ଚିଲେ, ତାଙ୍କର ଯୋଗ ଶକ୍ତି ଥିଲା। ଯମରାଜଙ୍କୁ ପଚାରିଲେ, କ'ଣ ମୋର ଦୋଷ ଥିଲା ଯେ ତମେ ଏଭଳି ଭାବରେ ମୋ ପାଇଁ ଦଣ୍ଡ ବିଧାନ କରିଥିଲ, ଶୁଳିରେ କାହିଁକି ମୁଁ ବସିଲି? ତେଣୁ ଯମରାଜ ଦେଖିଲେ, ସେ ଯେତେବେଳେ ଛୋଟ ପିଲା ଥିଲେ ସେ ଗୋଟେ କଙ୍କିର ପଛପଟରେ ଯାଉଛି, ସେଇଟାକୁ କଣ୍ଟା ବିଦ୍ଧ କରିଦେଇଥିଲେ, ତେଣୁ ତା'ର ଦଣ୍ଡ ସ୍ୱରୂପ ଏଇଟା ମିଳିଲା ବୋଲି କହିଲେ। ନା, ଗୋଟେ ଛୋଟ ପିଲାଦିନେ ମୁଁ ଯାହା କଲି ସେଥିପାଇଁ ମୋତେ ଏଭଳି ଦଣ୍ଡ ମିଳିଲା, କହି ତାଙ୍କୁ ଅଭିଶାପ ଦେଇଦେଲେ ଯେ ତୁମେ ଶୂଦ୍ର ହୋଇଯା। ପ୍ରକୃତରେ ଏ ଘଟଣାର ପ୍ରକୃତ ତାତ୍ପର୍ଯ୍ୟ ହେଉଛି, ଯେ ଯମରାଜ ସେ ହେଉଛନ୍ତି ଜଣେ ମହାଜନ, ଆମର 12 ଜଣ ମହାଜନ ରହିଛନ୍ତି, ତାଦେହରେ ଯମରାଜ ଜଣେ ମହାଜନ, ତେଣୁ ସେ ସବୁବେଳେ ଏଇ ପାପ ପୁଣ୍ୟର ବିଚାର କରୁଛନ୍ତି କି କେତେ ପାପ କଲା ଏଇ ନରକକୁ ସବୁ ଯିବ, ଏତେ ପୁଣ୍ୟ କଲା ଏଇ ସବୁ ଉନ୍ନତ ଲୋକକୁ ଯିବ, ଏଇଭଳି ଭାବରେ ସେ ଦଣ୍ଡବିଧାନ କରୁଛନ୍ତି। ତେଣୁ ସେ ଚାହୁଁଥିଲେ କେମିତି ଭଗବାନଙ୍କ ଲୀଳାରେ ଟିକେ ସାମିଲ ହେବେ, ଅଂଶଗ୍ରହଣ କରିବେ, ମନର ବାଞ୍ଛା ଥିଲା ତାଙ୍କର। ତେଣୁ ଭଗବାନ ଏଇ ଲୀଳାଟି କଲେ, ଯାହାଫଳରେ କି ସେ ଆଜି ଭଗବାନଙ୍କର ଲୀଳାରେ ସାମିଲ ହେଲେ। ମହା ଭଗବାନ କୃଷ୍ଣ ଯେତେବେଳେ ଆସିଥିଲେ ଏଇଭଳି ଭାବରେ ସେ କୃଷ୍ଣଙ୍କର ଲୀଳାରେ ସାମିଲ ହୋଇଥିଲେ। ଯେତେବେଳେ ଭଗବାନ ଆସିଥିଲେ ଶାନ୍ତିଦୂତ ହିସାବରେ, ବହୁତ ଲୀଳା ରହିଛି ବିଦୁରଙ୍କ ସହିତ, ବହୁତ ଲୀଳା ରହିଛି। ଗୋଟେ ଥର ଯେତେବେଳେ ଆସିଛନ୍ତି ଭଗବାନ ଆସିଛନ୍ତି ଶାନ୍ତିଦୂତ ହିସାବରେ, ହସ୍ତିନାପୁରରେ ଧୃତରାଷ୍ଟ୍ର ମହାରାଜଙ୍କୁ ଖବର ଦେଉଛନ୍ତି, ଶାନ୍ତିଦୂତ ହିସାବରେ ଶାନ୍ତିର ବାର୍ତ୍ତା ଦେଉଛନ୍ତି, କିନ୍ତୁ ଦୁର୍ଯ୍ୟୋଧନ ସେଟାକୁ ଗ୍ରହଣ କଲେ ନାହିଁ, ଭଗବାନଙ୍କର ଶାନ୍ତି ପ୍ରସ୍ତାବକୁ ଗ୍ରହଣ କଲେ ନାହିଁ। ଏମିତି 5 ଖଣ୍ଡି ଗ୍ରାମ ଦେବା ପାଇଁ ମନା କରିଦେଲେ। ସେ କହିଲେ 5 ଖଣ୍ଡି ଗ୍ରାମ କ'ଣ, ସୂଚି ଅଗ୍ରରେ ଯେତିକି ସ୍ଥାନ ରହୁଛି ସେତିକି ମଧ୍ୟ ଦେବି ନାହିଁ ବିନା ଯୁଦ୍ଧରେ, ଏଇଭଳି ଭାବରେ କହିକିରି ମନା କରିଦେଲେ। ତେଣୁ ଭଗବାନ ଯୁଦ୍ଧ ଘୋଷଣା କରିଦେଇକି ଚାଲି ଯାଉଛନ୍ତି, କିନ୍ତୁ ତଥାପି ଦୁର୍ଯ୍ୟୋଧନ ତାଙ୍କ ପାଇଁ ବହୁତ ଖାଦ୍ୟର ବ୍ୟବସ୍ଥା କରିଥିଲେ, ରାଜଭୋଗ ବ୍ୟବସ୍ଥା କରିଥିଲେ, ବହୁତ ପ୍ରକାର ବ୍ୟବସ୍ଥା, ବହୁତ ପ୍ରକାର ଆଇଟମ୍ ସବୁ କରିଥିଲେ। ଆସନ୍ତାକାଲି ଆମର ହେବ ଗୋବର୍ଦ୍ଧନ ପୂଜାରେ ବହୁତ ପ୍ରକାର ଭୋଗ ଲାଗିବ ଭଗବାନଙ୍କୁ, ଆମର ଆସିଗଲେଣି ପୂଜାରେ ସବୁ ରୋଷେଇ କରିବା ପାଇଁ ଆସିଗଲେଣି, ସ୍ପେଶାଲ ରୋଷେଇ ସବୁ ଆସିଗଲେଣି ରୋଷେଇ କାର ମାନେ, ଯାହା ହଉ କିନ୍ତୁ ଭଗବାନ ସେଠିକି ଗଲେ ନାହିଁ। ଅନ୍ୟପକ୍ଷରେ ବିଦୁରଙ୍କ ଗୃହରେ ଯାଇକିରି ପହଞ୍ଚିଗଲେ, ବିନା ନିମନ୍ତ୍ରଣରେ ପହଞ୍ଚିଗଲେ, ବିନା ନିମନ୍ତ୍ରଣରେ ପହଞ୍ଚିଗଲେ। ବିଦୁର ସେତେବେଳେ ନଥିଲେ ଗୃହରେ, ନଥିଲେ, ବିଦୁରଙ୍କର ପତ୍ନୀ ଥିଲେ। ଭଗବାନଙ୍କୁ ଦେଖି ଏଭଳି ସେ ଏଭଳି ମୋହିତ ହୋଇଗଲେ, ତେଣୁ ଭଗବାନଙ୍କୁ କ'ଣ କିଭଳି ପୂଜା କରିବେ କ'ଣ କରିବେ କିଛି ଚିନ୍ତା କରିପାରିଲେ ନାହିଁ। ତେଣୁ ଯାହା ହଉ ତାଙ୍କ ପାଖରେ ଗୋଟେ କଦଳୀ କିଛି ଥିଲା, ସେ କଦଳୀକୁ ତାଙ୍କୁ ଦେଲେ ଭଗବାନ ଖାଇବା ପାଇଁ, କିଭଳି ଦେଉଛନ୍ତି, କଦଳୀ ଚୋପା ଦେଉଛନ୍ତି ଖାଇବା ପାଇଁ, କଦଳୀକୁ ଫିଙ୍ଗି ଦେଉଛନ୍ତି, ଏଭଳି କଥା ରହିଛି। ସେଇ ବିଦୁର ସେ ଭଗବାନ ଖାଦ୍ୟ ଗ୍ରହଣ କରି ଆସି ବିଦୁରଙ୍କର କୋଳରେ ମଥା ରଖିକି ଶୟନ କରିଥିଲେ, ବିଶ୍ରାମ ନେଇଥିଲେ। ଏଭଳି ଭଗବାନଙ୍କର ବିଦୁରଙ୍କ ସହିତ ଲୀଳା ସବୁ ରହିଛି, ସେଇଟା ସେ ଚାହୁଁଥିଲେ ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ। ତେଣୁ ସେ ଭଗବାନ ଏଇ ବ୍ୟବସ୍ଥା କରିଥିଲେ ମାଣ୍ଡବମୁନିଙ୍କ ଦ୍ୱାରା, ଏ ଅଭିଶାପ ଯେଉଁ ପ୍ରାପ୍ତ ହେଲେ, ତେଣୁ ସେ ଆସିଲେ 100 ବର୍ଷ ଆସିକରି ଏଇଠି ଭଗବାନଙ୍କ ଲୀଳାରେ ସାମିଲ ହୋଇଥିଲେ। ତେଣୁ ଯେତେବେଳେ ବିଦୁର ମୁନି ଆସିଲେ, ବିଦୁର ମହାରାଜ ଆସିଲେ ହସ୍ତିନାପୁରକୁ, ସେ ସମୟରେ ସବୁ ଯୁଦ୍ଧ ଶେଷ ହୋଇଯାଇଛି। ତେଣୁ ଯୁଧିଷ୍ଠିର ମହାରାଜ ତାଙ୍କୁ ଦେଖି ବହୁତ ଆନନ୍ଦିତ ହୋଇଗଲେ ଏବଂ ତାଙ୍କୁ ଏହି ଶ୍ଳୋକଟି କଥା କହିଛନ୍ତି, ଏହି କଥାଟି କହିଛନ୍ତି, ତାଙ୍କୁ ସ୍ୱାଗତ କରିଛନ୍ତି। କହିଲେ ଭଗବଦ୍ବିଧା ଭାଗବତା ତୀର୍ଥଭୂତା ସ୍ୱୟଂ ବିଭୁ, ଆପଣଙ୍କ ଭଳି ଭଗବାନଙ୍କର ଭକ୍ତ ଭାଗବତ ଏମାନେ ହେଉଛନ୍ତି ସ୍ୱୟଂ ତୀର୍ଥ, ତୀର୍ଥଭୂତା ସ୍ୱୟଂ ବିଭୁ, ତୀର୍ଥି କୁର୍ବନ୍ତି ତୀର୍ଥାନି। ଆଜି ଏ ସ୍ଥାନ ମଧ୍ୟ ଗୋଟେ ତୀର୍ଥରେ ପରିଣତ ହୋଇଯାଇଛି, କାହିଁକି ନା ସେଇ ତୀର୍ଥୀ ଆସି ପହଞ୍ଚି ଯାଇଛନ୍ତି, ଶ୍ରୀମଦ୍ ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ, ସେ ଏ ସ୍ଥାନରେ ପାଦ ପକାଇଥିଲେ, ଆଜି ସେ ତୀର୍ଥରେ ପରିଣତ ହୋଇଗଲା, ରଘୁନନ୍ଦନ ଧାମରେ ପରିଣତ ହୋଇଗଲା। ତେଣୁ ତୀର୍ଥି କୁର୍ବନ୍ତି ତୀର୍ଥାନି, ତୀର୍ଥୀମାନେ ସେମାନେ ଏଇ ତୀର୍ଥକୁ ସୃଷ୍ଟି କରନ୍ତି, ତୀର୍ଥି କୁର୍ବନ୍ତି ତୀର୍ଥାନି, ଶାନ୍ତ ସ୍ତେନ ଗଦାଭୂତା, କେମିତି ସେଇଟା ତୀର୍ଥରେ ପରିଣତ କରନ୍ତି ନା ତାଙ୍କର ହୃଦୟରେ ଭଗବାନ ରହିଛନ୍ତି, ଗଦାଭୂତା ଭଗବାନ ରହିଛନ୍ତି, ତେଣୁ ସେ ଯେଉଁଠିକି ଯିବେ ସେଇଟା ତୀର୍ଥରେ ପରିଣତ ହୋଇଯିବ। ଏକଥା ମଧ୍ୟ ଯେତେବେଳେ ଭାଗବତଙ୍କ କଥା କହୁଛନ୍ତି, ସେହି ସମୟରେ ସୌନକାଦି ଋଷି ମଧ୍ୟ ଏକଥା କହିଥିଲେ। ଯେ ସୁଖଦେବ ଗୋସ୍ୱାମୀ ଯେ ଭାଗବତଙ୍କୁ କହୁଛନ୍ତି ସାତ ଦିନ ସାତ ରାତି ଧରି କହିବେ ପରୀକ୍ଷିତ ମହାରାଜଙ୍କୁ, ସେ ଏଭଳି ଜଣେ ଥିଲେ, ଏଭଳି ନିରପେକ୍ଷ ମୁନି ଥିଲେ, କେଉଁଠି ସ୍ଥାନରେ ସେ ବେଶୀ ସମୟ ରୁହନ୍ତି ନାହିଁ, ତାଙ୍କ ବିଷୟରେ କୁହାଯାଏ ତାଙ୍କର କିଛି ଆଶ୍ରମ ନାହିଁ, ଆମେ ଯେମିତି ଆଶ୍ରମ ରହିଛି ଆମେ ଆଡ୍ରେସ୍ ଦେଉଛୁ ଇଏ ଆମର ଆଶ୍ରମ ଆସନ୍ତୁ ଏଠିକି ସବୁ, ତାଙ୍କର କିଛି ଆଶ୍ରମ ନଥିଲା। ଆମର କୁହାଯାଏ ଯେଉଁ ରହିଛନ୍ତି ଷଡ଼ ଗୋସ୍ୱାମୀମାନେ ବୃନ୍ଦାବନରେ ଥିଲାବେଳେ ତାଙ୍କର ମଧ୍ୟ କିଛି ଆଶ୍ରମ ନଥିଲା, ଏକ ଏକ ବୃକ୍ଷ ତଳେ ଏକ ଏକ ରାତ୍ରି ଶୟନ କରୁଥିଲେ, ଗୋଟିଏ ଗୋଟିଏ ବୃକ୍ଷ ମୂଳରେ ଗୋଟିଏ ଗୋଟିଏ ରାତି ରହୁଥିଲେ, ତାପର ରାତି ଆଉ ଗୋଟିଏ ବୃକ୍ଷ ମୂଳରେ, କାହିଁକିନା ବୃକ୍ଷ ପ୍ରତି ଆସକ୍ତି ଆସିଯିବ। ଏଭଳି ତାଙ୍କର ବୈରାଗ୍ୟ ଥିଲା ଷଡ଼ ଗୋସ୍ୱାମୀମାନଙ୍କର। ତେଣୁ ଇଏ ମଧ୍ୟ ସେହିଭଳି ଭାବରେ ସୁଖଦେବ ଗୋସ୍ୱାମୀଙ୍କର ମଧ୍ୟ କୌଣସି ଆଶ୍ରମ ନଥିଲା, ସେ କେଉଁଠି ଯାଇ କୁହାଯାଉଛି ସ ଗୋଧୋହନ ମାତ୍ରଂ ଗୃହେଷୁ ଗୃହମେଦିନାମ, କେତେବେଳେ ଜଣଙ୍କ ଗୃହକୁ ସେ ଚାଲି ଯାଉଥିଲେ, ଗାଈ ଧୁଇଁବା ପାଇଁ ଯେତିକି ସମୟ ଦରକାର ସେତିକି ସମୟ ସେ ଗୃହରେ ଅପେକ୍ଷା କରୁଥିଲେ। ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହିଛନ୍ତି ଅଧଘଣ୍ଟାଟେ ରୁହନ୍ତି ସେ ସେ ସ୍ଥାନରେ, କାହିଁକି ରୁହନ୍ତି ସ ଗୋଧୋହନ ମାତ୍ରଂ ଗୃହେଷୁ ଗୃହମେଦିନାମ ଅବକ୍ଷତେ ମହାଭାଗ ତୀର୍ଥି କୁର୍ବନ୍ ତଦାଶ୍ରମମ୍। ସେ ସ୍ଥାନକୁ ଯେଉଁ ଅଧଘଣ୍ଟାରେ ରହିଲେ ସେ ସ୍ଥାନକୁ ତୀର୍ଥରେ ପରିଣତ କରିଦେଲେ। ତେଣୁ ଯେଉଁମାନେ ସାଧୁ ମହତ୍ ବ୍ୟକ୍ତିମାନେ ଯେଉଁଠିକି ଯାଆନ୍ତି ସେ ସ୍ଥାନ ତା ପାଦ ଯେଉଁଠି ପଡ଼େ ସେଇଟା ତୀର୍ଥରେ ପରିଣତ ହୋଇଯାଏ। ଯେତେବେଳେ ଚୈତନ୍ୟ ମହାପ୍ରଭୁ ହରିଦାସଙ୍କର ନିର୍ଜଣରେ ହରିଦାସ ଯେତେବେଳେ ଶରୀର ତ୍ୟାଗ କରିଦେଲେ, ମହାପ୍ରଭୁ ତାଙ୍କୁ ନେଇକରି ସେଇ ସମୁଦ୍ର ତଟରେ ତାଙ୍କୁ ସମାଧି ପ୍ରଦାନ କରିଥିଲେ। ବର୍ତ୍ତମାନ ଯେଉଁଠି ହରିଦାସ ମଠ ରହିଛି ଆମର ଇସ୍କନର ସାମ୍ନାଟା ହରିଦାସ ମଠ, ଏବଂ ମହାପ୍ରଭୁ କହିଲେ ଏ ସ୍ଥାନ ଆଜି ତୀର୍ଥରେ ପରିଣତ ହୋଇଗଲା। ସାଧୁମାନଙ୍କର ପାଦ ଯେଉଁଠି ପଡ଼େ ସେଇଟା ତୀର୍ଥରେ ତୀର୍ଥ ହୋଇଯାଏ, ଏ କଥା ଆମର କହିଥିଲେ ଯୁଧିଷ୍ଠିର ମହାରାଜ। ଭଗବଦ୍ଗୀତା ଭାଗବତା ତୀର୍ଥଭୂତା ସ୍ୱୟଂ ବିଭୁ ତୀର୍ଥି କୁର୍ବନ୍ତି ତୀର୍ଥାନି ସ୍ୱାନ୍ତସ୍ତେନ ଗଦାଭୂତା, ତାଙ୍କର ଅନ୍ତରରେ ଭଗବାନ ଥିବାରୁ ସେ ଯେଉଁଠି ପାଦ ପକାଉଛନ୍ତି ସେଇଟା ତୀର୍ଥରେ ପରିଣତ ହୋଇଯାଉଛି। ତେଣୁ ସେହିଭଳି ଗୋଟିଏ ସ୍ଥାନକୁ ଯିବାକୁ ପଡ଼ିବ, ଶୁଚୁ ଦେଶେ ପ୍ରତିଷ୍ଠାପ୍ୟ ସ୍ଥିରମ ମାସନ ମାତ୍ମନ, କେମିତି ଯୋଗ କରାଯିବ ସେଇଟା ମଧ୍ୟ ଦେଖାଉଛନ୍ତି ଭଗବାନ। ହଲଚଲ ହେଲେ ହେବ ନାହିଁ, ଆମେ ଜପ କରୁଛେ ବା ଧ୍ୟାନ କରୁଛେ ବା ଆମର ଯେଉଁ କୀର୍ତ୍ତନ କରୁଛେ ଡେଇଁକିରି ନାଚିକିରି ଯାହା କଲେ ବି କୀର୍ତ୍ତନ କଲେ ଚଳୁଛି, କିନ୍ତୁ ଏଇଟା ସ୍ଥିର ହଲଚଲ ନାହିଁ, ସ୍ଥିର ରହିବେ ଏଇଟା କୁହାଯିବ, ତାପରେ କୁହାଯିବ ଆସିବ ସେ କଥା। ଯଥା ଦୀପ ନିବାତସ୍ଥ ନେଙ୍ଗତେ ସୋପମା ସୁତା, ଏ ଉପମା ଦିଆଯାଇଛି, ଯେମିତି ପବନ ନଥିବା ସ୍ଥାନରେ ଦୀପଟେ ଲଗାଇଦେଲେ ଯେମିତି କ'ଣ ଗୋଟିଏ ରେଖାରେ ରୁହେ, ସେ ହଲଚଲ ହୁଏ ନାହିଁ, ଦୀପ ନିବାତସ୍ଥ ନେଙ୍ଗତେ ନ ଇଙ୍ଗତେ ହଲଚଲ ହୁଏ ନାହିଁ, ସେ ଦୀପ ଶିଖା ହଲଚଲ ହୁଏ ନାହିଁ। ସେହିଭଳି ଭାବରେ ଆମକୁ ରହିବାକୁ ପଡ଼ିବ ସ୍ଥିର ଆସନ ମାତ୍ମନ, ଏଭଳି ଆସନ ହେବ ଯେଉଁଥିରେ ସ୍ଥିର ରହିବେ, ସେ ହଲଚଲ ହେବାର ନାହିଁ, ମଶା କାମୁଡ଼ୁ ସାପ ଆଉ କିଛି ଅସୁବିଧା ନାହିଁ, ସ୍ଥିର ହଲଚଲ ନାହିଁ, ସ୍ଥିର ଆସନ ମାତ୍ମନ। ସେ ଆସନ କେମିତି ହେବ ନା ନାତୁ ଚିତଂ, ବେଶୀ ଉଚ୍ଚ ହେବ ନାହିଁ, ନାତି ନିଚଂ ବେଶୀ ତଳୁଆ ହେବ ନାହିଁ, ଏଇଭଳି ଭାବରେ ଆସନ ହେବ, ନାତୁ ଚିତଂ ନାତୁ ନିଚଂ ଚୟୋଜିନ କୁଶୋତ୍ତରମ। ସେଇ ଆସନ ଉପରେ କୁଶ ଘାସ ପଡ଼ିବ, କୁଶ ଘାସ ଆଚାର୍ଯ୍ୟମାନେ କହନ୍ତି କୁଶଟା ଉତ୍ତର ଦିଗକୁ ରହିବ ବୋଲି, ପୂର୍ବ ଦିଗ ବୋଲି କୁହାଯାଇଛି ତ, କିନ୍ତୁ ଏଠି କୁହାହେଉଛି ଉତ୍ତର ଦିଗ ବୋଲି ଆମର ଆଚାର୍ଯ୍ୟ କହୁଛନ୍ତି। ଏକାଗ୍ରଂ ଯଥା ଆତ୍ମନ ମନସ୍ସ ବିଶୁଦ୍ଧ ଉପଶାନ୍ତ ଯଜ୍ଞ ବ୍ୟାଘ୍ର ଚୟଳ କ'ଣ ନା ସୁଚାଉ ଇତି ଦ୍ୱାଭ୍ୟାମ, ଦୁଇ ଶ୍ଳୋକରେ ଏକଥା କହୁଛନ୍ତି। ଚୟଳ କହିଲେ ବସ୍ତ୍ର, ଅଜିନଂ ବ୍ୟାଘ୍ରାଦି ଚର୍ମ ଚୟଳଜିନ କୁଶେଭ୍ୟ ଉତ୍ତରେ ଯଶ୍ୟ, ଉତ୍ତରେ ମାନେ କ'ଣ ଉତ୍ତର ଦିଗ ନା କ'ଣ, କୁଶଟା ସାଧାରଣତଃ ପୂର୍ବ ଦିଗରେ ପଡ଼େ ବୋଲି ମୁଁ ଶୁଣିଛି, ଏଇଟା ଦେଖିବାକୁ ପଡ଼ିବ ତାର କ'ଣ ଅଛି ତାର ଅର୍ଥ। ଯାହା ହଉ, କାହିଁକିନା ପ୍ରାଚୀନ ବରି ପ୍ରାଚୀ ପ୍ରାଚୀ କହିଲେ ପୂର୍ବ ଦିଗ, ପ୍ରାଚୀନ ବରି ସେ ଏତେ ତାଙ୍କର ପୁତ୍ର ହେଉଛନ୍ତି ପ୍ରଚେତା ମାନେ, ଦଶ ଜଣ ପୁତ୍ର, ପ୍ରସିଦ୍ଧ ପୁତ୍ର, ତାଙ୍କ ନାମ ପ୍ରାଚୀନ ଭରି କାହିଁକି ହେଇଛି ନା, ସିଏ ପ୍ରାଚୀନ ଭରି କାହା ପୁଅ, ସିଏ ହେଉଛନ୍ତି ପ୍ରାଚୀନ ଭରି, ଏ ଚତୁର୍ଥ ସ୍କନ୍ଦ ତାଙ୍କ କଥା କୁହାଯାଇଛି। ସିଏ ଏତେ କରୁଥିଲେ, ଯଜ୍ଞ କରୁଥିଲେ, ଏତେ ଯଜ୍ଞ, ଏଇ ଧ୍ରୁବଙ୍କର ଲୋକରେ, ଧ୍ରୁବଙ୍କର ପରମ୍ପରାରେ ସେ ଆସୁଛନ୍ତି ପ୍ରାଚୀନ ଭରି ପ୍ରଚେତା, ପ୍ରଚେତା ପ୍ରଚେତା ହେଉଛନ୍ତି ପ୍ରାଚୀନ ଭରିଙ୍କ ପୁତ୍ର, ଏ ଗୋଟେ ରହିଛି ତାଙ୍କର, ଏଇଟା ଆମର ମନେ ପଡ଼ୁନି। ପ୍ରାଚୀନ ଭରି କାହିଁକି ତାଙ୍କୁ କୁହାଗଲା ନା, ସେ ସବୁ ଏତେ ସବୁ ଯଜ୍ଞ କରୁଥିଲେ, ସେ ଯେଉଁ କୁଶ ଘାସ ସବୁ ପଡ଼ୁଥିଲା, ପ୍ରାଚୀ କହିଲେ ପୂର୍ବ ଦିଗକୁ ରହି ପଡ଼ୁଥିଲା, ତେଣୁ ସେ ସବୁ କୁଶ ଆଉ ଯେଉଁ ଚଟେଇ ପକାଉଥିଲେ ସେସବୁ ରହି ପୁଣି ଗଛ ହେଇଯାଉଥିଲା, କୁଶ ଗାଛ ହେଇଯାଉଥିଲା, ଚାରିଆଡ଼େ ସବୁ କୁଶ ଗାଛ ହେଇଯାଇଥିଲେ। ସେ ତାଙ୍କ ନାଁ ହେଇଗଲା ପ୍ରାଚୀନ ଭରି, ସେ କାହାର ପୁତ୍ର ମୋର ମନେ ପଡ଼ୁନାହିଁ ବର୍ତ୍ତମାନ। ତାଙ୍କର ପୁତ୍ର ହେଉଛନ୍ତି ପ୍ରଚେତା ମାନେ, ଏଇମାନେ ଏସବୁ କଥା ରହିଛି। ତେଣୁ ଇଏ ଏଇଭଳି ଭାବରେ କୁଶ ପଡ଼ିବ, କୁଶ ଉତ୍ତରମ, କୁଶ ଉତ୍ତରମ କହିଲେ ଏଇଠି ଉତ୍ତର କହିଲେ ଏଇ କଥା, ଉତ୍ତରମ କହିଲେ କୁଶ ଘାସ, କୁଶୋତ୍ତରମ, କୁଶ ଘାସକୁ କୁହାଯାଉଛି, ଉତ୍ତର ଦିଗ ନୁହଁ, କୁଶ ଘାସ ରହିବ। ତା ଉପରେ ରହିବ ଚୈଳ ଜିନ, କୋମଳ ବସ୍ତ୍ର ଏବଂ ମୃଗ ଚର୍ମ, ଜିନ କହିଲେ ମୃଗ ଚର୍ମ। ଏଇଭଳି ଭାବରେ ଆସନଟି ପ୍ରସ୍ତୁତ ହେବ ପ୍ରଥମେ, ଗୋଟେ ପବିତ୍ର ସ୍ଥାନରେ ରହିବ, ଏକାଙ୍କୀ ସ୍ଥାନ ହୋଇଥିବ, ପବିତ୍ର ହୋଇଥିବ, ସିଏ ଏକୁଟିଆ ଯିବେ, ସେଠି ଗୋଟେ ଆସନ ରହିବ ଯେଉଁଟା ବେଶୀ ଉଚ୍ଚ ହେବ ନାହିଁ କି ବେଶୀ ନୀଚ ହେବ ନାହିଁ, କୁଶ ଥିବ ତା ଉପରେ, ତା ଉପରେ କୋମଳ ବସ୍ତ୍ର ରହିଥିବ ଏବଂ ତା ଉପରେ ମୃଗଚର୍ମ ରହିଥିବ। ଏଇଭଳି ଭାବରେ ସେଠି ସ୍ଥିର ଆସନ ଆତ୍ମନ, ସ୍ଥିର ବସିବାକୁ ପଡ଼ିବ, ହଲଚଲ ହେବାର ନାହିଁ। ନାତୁ ଚିତଂ ନାତି ନିଚଂ ଚୈଳଜିନ କୁଶୋତ୍ତରମ, ତା ଉପରେ ତତେକାଗ୍ରଂ ମନ କୃତ୍ୱା, ତାର ଉପରେ ଏକାଗ୍ର ହେବ, ମନକୁ ଏକାଗ୍ର କରିବାର ଅଛି। ଯତ ଚିତ୍ତେନ୍ଦ୍ରିୟ କ୍ରିୟା, ଇନ୍ଦ୍ରିୟମାନଙ୍କର କ୍ରିୟା ଯେଉଁ ରହିଛି, ପାଞ୍ଚଟି କର୍ମେନ୍ଦ୍ରିୟ, ପାଞ୍ଚଟି ଜ୍ଞାନେନ୍ଦ୍ରିୟ, ଏସବୁମାନଙ୍କର ସବୁ କ୍ରିୟା ରହିଛି, ତାକୁ ନିୟନ୍ତ୍ରଣ କରିବାକୁ ପଡ଼ିବ, ବା ମନକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ପଡ଼ିବ। ଯତ ଚିତ୍ତେନ୍ଦ୍ରିୟ କ୍ରିୟା, ଉପବିଶ୍ୟାସନେ ଜୁଞ୍ଜାତ, ସେହି ଆସନରେ ଉପବେଶନ କରି ଯୋଗ ଆତ୍ମ ବିଶୁଦ୍ଧେ, ଆମକୁ ଆତ୍ମାକୁ ଶୁଦ୍ଧ କରିବା ପାଇଁ ଯୋଗ କରିବାକୁ ପଡ଼ିବ। ଆହୁରି ସବୁ ରହିଛି, ନିୟମ ସବୁ ରହିଛି, ଏ ବର୍ତ୍ତମାନ ନିୟମ ବର୍ତ୍ତା ଚାଲିଛି, ଚାଲିବ, 10-32 ଶ୍ଲୋକରେ କୁହାଯିବ। ଏଇଭଳି ଭାବରେ ରହିବେ, ତେଣୁ ଏଇଟା ପ୍ରଭୁପାଦ ମହାରାଜ କହୁଛନ୍ତି କଳିଯୁଗରେ ଏଇଟା ସମ୍ଭବ। ଅର୍ଜୁନ ତ କହିଲେ 5000 ବର୍ଷ ତଳେ ଏଇଟା ଅସମ୍ଭବ ବୋଲି କହିଲେ, 32 ଶ୍ଲୋକ ଯାଏ ଯେତେବେଳେ କହିଦେଲେ ଭଗବାନ ଏ ଯୋଗ ବିଷୟରେ, 33 ଶ୍ଲୋକରେ ସେ କହୁଛନ୍ତି ଯେ ଅସମ୍ଭବ, ଯୋୟମ୍ ଯୋଗ ତୟା ପ୍ରକ୍ତ ସାମ୍ୟନ ମଧୁସୂଦନ ଏତସ୍ୟାମ ନ ପଶ୍ୟାମି, ଏଇଟା ମୁଁ ଦେଖିପାରୁନାହିଁ, ଏଇଟା ଅସମ୍ଭବ ନୁହଁ। ଆମେ ଯେମିତି ଆଜି ଚିନ୍ତା କରୁଛେ ବିରାଟ ବଡ଼ ମନ୍ଦିର ହେବ, ଆମେ ଆଜି ଭଗବାନ ପ୍ରାର୍ଥନା କଲେ, ବର୍ତ୍ତମାନ ଆମକୁ ଅସମ୍ଭବ ଭଳି ଲାଗୁଛି, କିନ୍ତୁ ଭଗବାନ ପାଇଁ କିଛି ଅସମ୍ଭବ ନୁହଁ, ଆମ ପାଇଁ ଅସମ୍ଭବ, ଭଗବାନ ପାଇଁ ସବୁ ସମ୍ଭବ କରିପାରିବେ ସିଏ। ଆମେ ସକାଳେ କହୁଥିଲେ ନା, ଯେଉଁ 29 ଅଧ୍ୟାୟ ମୁଁ ସଂକ୍ଷେପରେ କହିଦେଲି, କିନ୍ତୁ ସେଥିରେ ଗୋଟେ ଶବ୍ଦ ବ୍ୟବହାର କରାଯାଇଛି, ସୁଖଦେବ ଗୋସ୍ୱାମୀ କହୁଛନ୍ତି, ସିଏ ହେଉଛନ୍ତି ଭଗବାନ, ହେଉଛନ୍ତି ଯୋଗେଶ୍ୱରେଶ୍ୱର। ଭଗବତ ଗୀତା ଅନ୍ତିମରେ ଅର୍ଜୁନ ସଞ୍ଜୟ କହିବେ, ସିଏ ହେଉଛନ୍ତି ଯତ୍ର ଯୋଗେଶ୍ୱର କୃଷ୍ଣ, ଯୋଗର ଈଶ୍ୱର ବୋଲି କହିଲେ, କିନ୍ତୁ ସୁଖଦେବ ଗୋସ୍ୱାମୀ ତାଙ୍କୁ କହିଲେ ଯୋଗେଶ୍ୱରେଶ୍ୱର, ବହୁତ ଯୋଗେଶ୍ୱର ସବୁ ଅଛନ୍ତି, କିନ୍ତୁ ତାଙ୍କର ଈଶ୍ୱର ଯିଏ ସେ କୃଷ୍ଣ, ଏ ରାସଲୀଳାଟି କରିଥିଲେ। ଯୋଗେଶ୍ୱରେଶ୍ୱର କହିବାର ଉଦ୍ଦେଶ୍ୟ ହେଉଛି ଯେତେ ଗୋପୀ ଥିଲେ ସେତିକି ସଂଖ୍ୟକ ନିଜକୁ ବିସ୍ତାର କରିଥିଲେ, ସମସ୍ତଙ୍କ ପାଇଁ ଯାହାର ଯାହାର ଆବଶ୍ୟକତା, ନୃତ୍ୟ ପାଇଁ ଯାହାର ଦରକାର, ସବୁ ବସ୍ତ୍ର, ଅଳଙ୍କାର, ସବୁ ସାଜ ସାମଗ୍ରୀ ସବୁ ପ୍ରକାର ପ୍ରସ୍ତୁତ କରିଦେଲେ ଭଗବାନ ଯୋଗେଶ୍ୱରେଶ୍ୱର। ବହୁତ କଥା ରହିଛି ତା ଭିତରେ, ଆମେ ଖାଲି ସଂକ୍ଷେପରେ ଆଜି କହିଦେଲୁ। ଯୋଗେଶ୍ୱରେଶ୍ୱର ଭଗବାନ ନିଜକୁ ବିସ୍ତାର କରି ତାଙ୍କର ସବୁ ଶୃଙ୍ଗାର କରୁଛନ୍ତି, ଗୋପୀମାନଙ୍କର ନିଜେ ଶୃଙ୍ଗାର କରୁଛନ୍ତି, ସେ ବହୁତ କ୍ରନ୍ଦନ କରୁଥିଲେ, ତାଙ୍କ ସବୁ କ୍ରନ୍ଦନ ତାଙ୍କୁ ସାନ୍ତ୍ୱନା ଦେଇଛନ୍ତି, ବହୁତ ପ୍ରକାର ସବୁ କରିଛନ୍ତି ଯୋଗେଶ୍ୱରେଶ୍ୱର। ଚିନ୍ତା କରିହେବ ନାହିଁ, ଭଗବାନ ଏଭଳି ଶକ୍ତି ରହିଛି ଭଗବାନଙ୍କର, ଯୋଗେଶ୍ୱରେଶ୍ୱର, ତେଣୁ ସେ ଏ ଯେଉଁ ରହିଛି ଏସବୁ ଏ କଳିଯୁଗରେ ଏସବୁ ସମ୍ଭବ ନୁହଁ, କଳିଯୁଗରେ ଏସବୁ କରିବା। ତେଣୁ ପ୍ରଭୁପାଦ ମହାରାଜ ଆ ପରେ ବହୁତ କଥା ଆସିବ କହିବେ, ଏ ଯେଉଁ କଥା ଶୁଣିକି ଅସମ୍ଭବ, ଅର୍ଜୁନ କହିଲେ ସେ ସମୟରେ ଅସମ୍ଭବ ବୋଲି, ବର୍ତ୍ତମାନ ଆମେ କଥା କ'ଣ କହିବା ଆଉ। ତେଣୁ ଏଠି କୁହାଯାଉଛି ମହାପ୍ରଭୁପାଦ ମହାରାଜ ବୃହତ ନାରଦୀୟ ପୁରାଣରୁ ଉଦ୍ଧାର କରି ଏ ଶ୍ଲୋକଟିକୁ କହୁଛନ୍ତି। ବୃହତ ନାରଦୀୟ ପୁରାଣରେ ଏ କଥାଟି ବର୍ଣ୍ଣନା କରାଯାଇଛି, କଳିଯୁଗରେ ସବୁ ପ୍ରକାର ଅସୁବିଧା ରହିଛି, ତେଣୁକରି ଏହି ଶ୍ଲୋକଟି ରହିଛି, ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ ଏଇଟା ବୃହତ ନାରଦୀୟ ପୁରାଣରେ ରହିଛି। ହରେ ନାମ ହରେ ନାମ ହରେ ନାମେବ କେବଳମ୍ କଳୌ ନାସ୍ତେବ 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 ଗତିରନ୍ୟଥା। ତିନିଥର ଲେଖା କୁହାଗଲା, ହରେ ନାମ ହରେ ନାମ ହରେ ନାମ ପୁଣି ଏବ ପୁଣି କେବଳମ୍, ତିନିଥର କହିକିରି ମଧ୍ୟ ସେ ସନ୍ତୁଷ୍ଟ ହୋଇପାରିଲେ ନାହିଁ, ତେଣୁ ତା ଦେହରେ ପୁଣି ବିଶ୍ଳେଷଣ ଦେଲେ ଏବ ଏବଂ କେବଳମ୍, ହରେ ନାମ ହରେ ନାମ ହରେ ନାମେବ କେବଳମ୍। ପୁଣି ଏଇଟା ହେଉଛି ସକାରାତ୍ମକ ଭାବରେ କହିଲେ, ନକାରାତ୍ମକ ଭାବରେ କହିଲେ କଳୌ ନାସ୍ତେବ, କାଳେ ଜଣେ କହିପାରେ ଚିନ୍ତା କରିପାରେ ଭଗବାନଙ୍କ ନାମ ଯେମିତି ରହିଛି ଅନ୍ୟ ସେମିତି ବହୁତ କଥା ରହିଥିବ ଭାବୁଥାଇ ପାରନ୍ତି, ସେଥିପାଇଁ ଏ ପର କଥାଟି କହିଲେ ନାସ୍ତେବ ନ ନାସ୍ତି ହେବ ନାସ୍ତି ହେବ, ପୁଣି ତିନିଥର ଲେଖା କହିଲେ ନାସ୍ତେବ 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 ଗତିରନ୍ୟଥା। ଏ ଶ୍ଲୋକଟିକୁ ଆମର ଚୈତନ୍ୟ ଚରିତ୍ରାମୃତ ଆଦି ଲୀଳାରେ ଏଇଟାକୁ କୃଷ୍ଣଦାସ କବିରାଜ ଗୋସ୍ୱାମୀ ତାର ଅର୍ଥକୁ ବ୍ୟାଖ୍ୟା କରିଛନ୍ତି, ଯେ କଳିକାଳେ ନାମ ରୂପେ କୃଷ୍ଣ ଅବତାର, ନାମ ହୈତେ ହୟ ସବ ଜଗତ ନିସ୍ତାର। କଳିକାଳରେ ସାଧାରଣତଃ ଅନ୍ୟ ଯେଉଁ ଯୁଗମାନଙ୍କରେ ଯେମିତି ଭଗବାନ ତାଙ୍କର ଲୀଳା ଅବତାର ଗ୍ରହଣ କରନ୍ତି, କଳିଯୁଗରେ ସେଭଳି ଲୀଳା ଅବତାର ନାହିଁ ଭଗବାନଙ୍କର, ସେଥିପାଇଁକିରି ଭଗବାନଙ୍କର ଗୋଟିଏ ନାମ ହେଉଛି ତ୍ରିଯୁଗ। ଯଦିଓ ଭଗବାନ ସବୁ ଯୁଗରେ ଆସନ୍ତି କିନ୍ତୁ ତାଙ୍କର ଗୋଟିଏ ନାମ ହେଉଛି ତ୍ରିଯୁଗ, ଆ ଉପରେ ବହୁତ ବ୍ୟାଖ୍ୟା ହୋଇଛି। ତେଣୁ ତ୍ରିଯୁଗ କହିବାର ଉଦ୍ଦେଶ୍ୟ ହେଉଛି କ'ଣ ନା, ଭଗବାନ ଯେଉଁ ଅନ୍ୟ ଯୁଗମାନଙ୍କରେ ଯେଭଳି ଭାବରେ ପ୍ରକାଶ କରନ୍ତି ସେ ହେଉଛନ୍ତି ଭଗବାନ ବୋଲି, କଳିଯୁଗରେ ସେ ପ୍ରକାଶିତ ହୁଅନ୍ତି ନାହିଁ, ଛନ୍ନ ବେଶରେ ଆସନ୍ତି ସେ, ମହାପ୍ରଭୁ ରୂପରେ ଆସିଲେ ଯେଉଁ ଛନ୍ନ ବେଶ ସେ କହିଲେ ନାହିଁ ସେ ଭଗବାନ ବୋଲି, ଅନ୍ୟ ଯଦି ଜଣେ ଅନ୍ୟମାନେ ତାଙ୍କୁ କହିବେ ସେ ଭଗବାନ ବୋଲି କୃଷ୍ଣ କୃଷ୍ଣ ବୋଲି କହିକି ସେ କାନରେ ହାତି ଦେଇଦିଅନ୍ତି ସ୍ୱୟଂ ଭଗବାନ। ତେଣୁ ସେ ଯେହେତୁ ଲୀଳା ଅବତାର କରନ୍ତି ନାହିଁ କଳିଯୁଗରେ, ସେଥିପାଇଁ ତାଙ୍କର ଗୋଟିଏ ନାମ ହେଉଛି ତ୍ରିଯୁଗ। ଯାହଉ ଏଠି ଯେଉଁ କୁହାଯାଉଛି ଯେ ହରେ ନାମ ହରେ ନାମ ହରେ ନାମେବ କେବଳମ୍ କଳିକାଳ, ହଁ ସେଥିପାଇଁ କୁହାଗଲା କଳିକାଳେ ନାମ ରୂପେ କୃଷ୍ଣ ଅବତାର, ନାମ ହୈତେ ହୟ ସବ ଜଗତ ନିସ୍ତାର, ଏଇ ନାମ ଦ୍ୱାରା ସମସ୍ତ ତ୍ରିଜଗତ ନିସ୍ତାର ପାଇବେ। ତେଣୁ ଏଇ ଯେଉଁ ହରେ ନାମ ତିନିଥର କୁହାଗଲା କାହିଁକି, ତାର କାରଣ କ'ଣ ନା, ଦାଢ଼ିଅ ଲାଗି ହରେ ନାମ ଉକ୍ତି ତିନବାର, ଏ ଦୃଢ଼ତା ପ୍ରଦାନ କରିବା ପାଇଁ, ଗୋଟିଏ ଥର କହିଲେ ବି ହେଇଥାନ୍ତା କିନ୍ତୁ ତିନିଥର କହିବାର ଉଦ୍ଦେଶ୍ୟ ହେଉଛି ଦୃଢ଼ତା ପ୍ରଦାନ କରିବେ, ହରେ ନାମର ଏତେ ମହାତ୍ମ୍ୟ ରହିଛି। ଦାଢ଼ିଅ ଲାଗି ହରେ ନାମ ଉକ୍ତି ତିନବାର, ପୁଣି ଜଡ଼ ଲୋକେ ବୁଝାଇତେ ପୁନଃ ଏବକାର, ଯେଉଁମାନେ ବହୁତ ଜଡ଼ ଅବସ୍ଥାରେ ଅଛନ୍ତି, ବହୁତ ବୁଦ୍ଧିହୀନ ବ୍ୟକ୍ତି ମୂର୍ଖ ବ୍ୟକ୍ତି ଯେଉଁମାନେ ଜ୍ଞାନ କିଛି ନାହିଁ ତାଙ୍କର, ତାଙ୍କ ପାଇଁ ଏବ ଶବ୍ଦ ଲାଗିଛି, ଜଡ଼ ଲୋକ ବୁଝାଇତେ ପୁନଃ ଏବକାର, ଯେଉଁମାନେ ଏତେ ବୁଦ୍ଧି ନାହିଁ ତାଙ୍କର, ବହୁତ ନୀଚ ସ୍ତରର ବୁଦ୍ଧି ରହିଛି, ତାଙ୍କୁ ପୁଣି ବୁଝାଇବା ପାଇଁ ଏ ଏବ ଶବ୍ଦ ବ୍ୟବହାର କରାଯାଇଛି। ଦାଢ଼ିଅ ଲାଗି ଦାଢ଼ିଅ ଲାଗି ହରେ ନାମ ଉକ୍ତି ତିନ, ଜଡ଼ ଲୋକେ ବୁଝାଇତେ ପୁନଃ ଏବକାର, ଦୃଢ଼ତା ଲାଗି ତିନିଥର କୁହାଗଲା, ପୁଣି ଜଡ଼ ଲୋକକୁ ବୁଝାଇବା ପାଇଁ ଏବ ଶବ୍ଦ ଲାଗିଲା, ପୁଣି କେବଳ ଶବ୍ଦ କାହିଁକି ଲାଗିଲା ନା, କେବଳ କେବଳ ଶବ୍ଦ ପୁନରପି ନିଶ୍ଚୟକରଣ, ପୁଣି ଆହୁରି ନିଶ୍ଚିନ୍ତ କରିବା ପାଇଁ ସେଇଟା କରା କେବଳ ଶବ୍ଦ ଲାଗିଲା, କେବଳ ଶବ୍ଦ ଲାଗିଲା ପୁନରପି ନିଶ୍ଚୟକରଣ। ତେଣୁ ज्ञान योग तप आदि कर्म निवारण तीन थर कह गोटे उद्देश्य हूँ अन्य जो विभिन्न मार्ग रही ज्ञान मार्ग बा योग मार्ग बा तपस्या मार्ग ज्ञान योग तप आदि कर्म निवारण ये कर्म को निवारण करने तीन थर कहगला पुणी अन्यथा जे माने तथापि एते कहिला सत्ये मध्य जे अन्य कथा अन्य एटा ग्रहण करिवे नाही जे को ना हमर अलग रहिछ हमर गुरु अलग रहिछ हमर मंत्र अलग रहिछन्दि ई सब कहिबे अन्यथा जे माने तार नाही क निस्तार तार निस्तार नाही से उद्धार पाई परिवे नाही तेनु नाही 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 ए तीन एवकार कोनी नास्ति एव नास्ति एव नास्ति एव माने अन्य जे ए कथा को जे ग्रहण करिवे नाही तांकर निस्तार नाही चैतन्य चरितामृत रे एभळ भाव कह जाइछ तेणु ए सब योग विषय रे बहुत कथा आसीबो 23 श्लोक रे कह जइबो ए सब योग जोटा कलियुग रे संभव न कलियुग रे केवल भगवान को नाम हरे नाम हरे नाम हरे नाम एव केवलम बृहद नारद पुराण रे वर्णना करा जाइछ कथा तेणु अन्य युगरे विशेष भाव जो सत्य युगरे ए ध्यान टा ध्यान भगवान प्राप्त होवार उपाय थिला ध्यान तेणु ये सब करा जाउथिला ए सब प्रकार सुविधा थिला सेतबेले तेणु आम शुणीचे विश्वामित्र ऋषि 60,000 वर्ष धरी तपस्या करके मध्ये तांकर तपस्या भंग होगला एभली भाव रही कथा सब रही तेणु जाहु से सत्य युगरे लोक मैंने ये ध्यान माध्यम रे भगवान कर आराधना करूथले एक भागवत कहकाश स्कंद एक रही पंचम अध्याय पंचम ना को अध्याय एकादश स्कंद वर्णना कर जो रही हाँ द्वादश स्कंद श्लोक रही द्वादश स्कंद तृतीय अध्याय कृतीय अध्याय विष्णु जितेबले द्वादश स्कंद भागवतम सुत गोस्वामी भागवतम अंतिम स्कंद हूँ द्वादश स्कंद सौनकादी ऋषि मान जो कहते से समय द्वादश स्कंद प्रथम दुईट अध्याय बहुत प्रकार असुविधा कथा कहगला कलियुगर बहुत प्रकार असुविधा रही समुद्र भाई दोष रही कलियुगर बोली कहगला तेणु ये सब जो शुणिले परीक्षित महाराज तृतीय अध्याय से बहुत चिंतित हो प्रश्न पचारे कलियुगर जो एत सब दोष रही दोष समुद्र भाई आप कहले आर कौन उद्धार हबार उपाय रही आर कौन उपाय उद्धार सी आप देखिपारे ना कलियुगर जो दोष सब रही जे पार हो पार परीक्षित महाराज सम्राट थे तेणु प्रजा मानक मंगल हम से चिंता करदियों तक आसन मृत्यु सात दिन मृत्युवरण करेंगे तथापि द्वादश स्कंद जो कथा कहुच्छी से समय अल्प गोटे दिन भी नर शेष हो गला छदिन चलीगला द्वादश स्कंद कथा चलती अल्प समय रही तथापि से चिंता करजा मानक मंगल हम कलियुगर एत असुविधा रही ये तो कलियुगर आरंभ रू से चलीगले द्वापर युग थिला से समय कलियुग प्रवेश कला से समय तेणु कलियुगर यह अवस्था हम चिंता कर परीक्षित महाराज तर ब्रत हो तेणु से पचारूँ द्वादश स्कंद तृतीय अध्याय ये कलीर जो एत दोष रही एक पार हाँपी कौन उपाय किसी अच्छी तेणु से प्रश्न उत्तर में सुत गोस्वामी कथा कहते कलीर दोष निधन आर्जन अस्ति ही एक महान गुण कलीर जो दोष सब रही पार हाँपी बहुत जदि विराट बड़ समुद्र रही कलीर दोष गोटे समुद्र रही किंतु तार गोटे बहुत भल गुण रही तार कलीर दोष निधन अस्ति ही एक महान गुण बहुत बड़ गुणटे रही कलियुगर कौन सेटा ना कीर्तना देव कृष्ण से मुक्त संग परम ब्रजे भगवान नाम कीर्तन कर जड़े बहुत सहजरे पार हो जापर भवसागर पार हो जापर तेणु से प्रसंगे पर श्लोक कहते सी जे कृतेज ध्याति विष्णु सत्य युगरे भगवान को ध्यान करने को पड़ा बहुत कष्टदायक प्रोसेस यहाँ थी ध्यान करुले ये सब शुणी आम 23 श्लोक वर्णना करान ये भाव में करते कष्ट आम जाना ଏତେ ସହଜ ଜିନିଷ ନୁହଁ। ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ କହିଲେ ଯେମିତି ଏ ଭକ୍ତିଟା ହେଉଛି ବହୁତ ସହଜ, ରାଜବିଦ୍ୟା ରାଜଗୁହ୍ୟଂ ପବିତ୍ରମ ଇଦମ୍ ଉତ୍ତମମ୍ ପ୍ରତୀକ୍ଷା ଭଗବଂ ଧର୍ମଂ ସୁସୁଖମ କର୍ତ୍ତୁମ ଅବ୍ୟୟମ୍। ଏଇଟା କରିବା ପାଇଁ ବହୁତ ସୁଖଦାୟକ, କଷ୍ଟଦାୟକ କିଛି ନାହିଁ ଭକ୍ତି। ଏଇଟା କହିଲେ ନବମ ଅଧ୍ୟାୟରେ ଭଗବତ ଗୀତା ନବମ ଅଧ୍ୟାୟରେ କହିବେ ଭଗବାନ। କିନ୍ତୁ ଏଇଟା କେତେ କଷ୍ଟଦାୟକ ଆମେ ଶୁଣିକରି ଜାଣିପାରୁଛେ। ତେଣୁ କୃତେ ଯ ଧ୍ୟାୟତେ ବିଷ୍ଣୁ, ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇ ଶ୍ଳୋକଟି ମଧ୍ୟ ଆସିବ ଯେ ସତ୍ୟ ଆଦି ଯୁଗର ଲୋକମାନେ ସେମାନେ ଅଭିଳାଷ କରନ୍ତି, ଆମେ କେମିତି କଳି ଯୁଗରେ ଜନ୍ମଗ୍ରହଣ କରନ୍ତୁ। ଏକଥା ଏକାଦଶ ସ୍କନ୍ଧରେ ଆସିବ, ଏକାଦଶ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଶ୍ଳୋକଟି କହିଛନ୍ତି, ନବଯୋଗେନ୍ଦ୍ର କହିଛନ୍ତି। ସତ୍ୟଯୁଗର ଲୋକମାନେ, ସତ୍ୟ ତ୍ରେତା ଦ୍ୱାପର ଏଇ ତିନି ଯୁଗର ଲୋକମାନେ ସେମାନେ ଚାହାନ୍ତି ଯେ ଆମେ କୌଣସି ଉପାୟରେ କେମିତି କଳିଯୁଗରେ ଜନ୍ମଗ୍ରହଣ କରନ୍ତୁ କି। ଏଇ ଶ୍ଳୋକଟି ଅଛନ୍ତି ଏକାଦଶ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଯେ କୃତାଦିଶୁ ପ୍ରଜା ରାଜନ୍। ଏ କଥା କୁହାଯାଉଛି ରାଜା ନିମିକୁ କହୁଛନ୍ତି, ନବଯୋଗେନ୍ଦ୍ର କହିଛନ୍ତି। ନବଯୋଗେନ୍ଦ୍ରଙ୍କ ଭିତରେ ଇଏ ହେଉଛନ୍ତି କେଉଁ ଯୋଗୀ, କରଭାଜନ ଯୋଗୀ କହୁଛନ୍ତି ପଞ୍ଚମ ଅଧ୍ୟାୟରେ। ସେ କହୁଛନ୍ତି ସତ୍ୟ ତ୍ରେତା ଦ୍ୱାପର ଏ ଯୁଗମାନଙ୍କରେ ଲୋକମାନେ ଚାହୁଁଥିଲେ କଳି ଯୁଗରେ କେମିତି ସେମାନେ ଜନ୍ମ ନିଅନ୍ତି କି, ତାଙ୍କୁ ସୁବିଧା ହେଇଯାଆନ୍ତା। କାହିଁକି ନା କଳୁ ଖଳୁ ଭବିଷ୍ୟନ୍ତି ନାରାୟଣ ପରାୟଣ, କଳିରେ ବହୁତ ଭକ୍ତ ସବୁ ଆସିବେ, କଳିର ବହୁତ ଯେଉଁ ଦୋଷ ରହିଛି ସେମିତି ଭଲ ଗୁଣ ମଧ୍ୟ ସବୁ ରହିଛି। ଅନ୍ୟ ଯୁଗର ଲୋକମାନେ ଚାହାନ୍ତି କଳି ଯୁଗରେ କେମିତି ଆମେ ଜନ୍ମ ନିଅନ୍ତୁ କି। ଆଉ ଗୋଟେ ଶ୍ଳୋକରେ କୁହାଯାଇଛି କଳୁ କଳିଂ ସଭା ଜୟନ୍ତୀ ଆର୍ଯ୍ୟା, ଯେଉଁମାନେ ବିଦ୍ୱାନ ବ୍ୟକ୍ତି, ଯେଉଁମାନେ ବେଦ ଜାଣନ୍ତି, ଶାସ୍ତ୍ର ଜାଣନ୍ତି, ଶାସ୍ତ୍ରଜ୍ଞ ବ୍ୟକ୍ତିମାନେ ଆର୍ଯ୍ୟମାନେ ଯେଉଁମାନେ ସେମାନେ କଳି ଯୁଗକୁ ପ୍ରଶଂସା କରନ୍ତି। କଳିଙ୍ଗ ସେବା ଜୟନ୍ତୀ ଆର୍ଯ୍ୟା ଗୁଣଜ୍ଞ ସାରଭାଗିନ, ଯେଉଁମାନେ ଗୁଣଜ୍ଞ ବ୍ୟକ୍ତି, ଯେଉଁମାନେ ସାର ଗ୍ରହଣ କରନ୍ତି ସେମାନେ କଳି ଯୁଗକୁ ପ୍ରଶଂସା କରନ୍ତି। କାହିଁକି ନା ଯତ୍ର ସଂକୀର୍ତ୍ତନ ନେଇବ ସର୍ବସ୍ୱାର୍ଥ ବିଲଭ୍ୟତେ, କେବଳ ସଂକୀର୍ତ୍ତନ ମାଧ୍ୟମରେ ସମସ୍ତ କିଛି ଆମେ ପ୍ରାପ୍ତ ହୋଇଯିବା। ଏ କଳିଯୁଗର ମଧ୍ୟ ବହୁତ ଗୁଣ ରହିଛି ଏବଂ ବିଶେଷ ଭାବେ ପ୍ରଥମ ସ୍କନ୍ଧ ଅଷ୍ଟମ ଅଷ୍ଟଦଶ ଅଧ୍ୟାୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଯେତେବେଳେ ସୁତ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ଯେ ରାଜା ପରୀକ୍ଷିତ ମହାରାଜ କଳିକୁ ସ୍ଥାନ ଦେଲେ, ତେଣୁ ସ୍ୱର୍ଣ୍ଣଗାଦି ଋଷିମାନେ ଚିନ୍ତା କରୁଛନ୍ତି କଳିକୁ କାହିଁକି ସେ ସ୍ଥାନ ଦେଲେ, କଳିକୁ କାହିଁକି ମାରି ନଦେଲେ, ନିଗ୍ରହ କାହିଁକି ନ କଲେ। ତେଣୁ ଇଏ କହୁଛନ୍ତି କଳିର ଗୋଟେ ଭଲ ଗୁଣ ଅଛି, ସେ କଥା କହୁଛନ୍ତି ସୁତ ଗୋସ୍ୱାମୀ କହୁଛନ୍ତି। ନାନୁ ଦୃଷ୍ଟି କଳିଂ ସମ୍ରାଟ ସାରଙ୍ଗ ଇବ ସାରଭୃକ୍ କୁଶଳାନି ଆଶୁ ସିଦ୍ଧତି ନେତରାଣୀ କୃତାନିଜତ୍। କଳିକୁ କାହିଁକି ସ୍ଥାନ ଦେଲେ ପରୀକ୍ଷିତ ମହାରାଜ, ନା କଳିର ମଧ୍ୟ ଗୋଟେ ଭଲ ଗୁଣ ରହିଛି। ସେ ଭଲ ଗୁଣଟା କ'ଣ ନା କୁଶଳାନି ଆଶୁ ସିଦ୍ଧତି, ଯେଉଁ ପୁଣ୍ୟକର୍ମ ସବୁ ରହିଛି କଳିଯୁଗରେ ପୁଣ୍ୟକର୍ମଟା ଖୁବ୍ ଶୀଘ୍ର ଫଳପ୍ରଦ ହୋଇଯିବ। ଆଶୁ ସିଦ୍ଧତି, ଆଶୁ ମାନେ କେତେ ଶୀଘ୍ର ନା ସଂକଳ୍ପ ମାତ୍ରେଣ, କେବଳ ଜଣେ ସଂକଳ୍ପ କରିଦେଇଛି ମୁଁ ଯିବି ଆଜି ଇସ୍କନକୁ ଯିବି, ସତ୍ସଙ୍ଗ କରିବି, ପ୍ରସାଦ ପାଇବି, ଭଗବାନ ଦର୍ଶନ କରିବି, ଏଇଭଳିଆ ସଂକଳ୍ପ କରିଦେଇଛି, ସଂକଳ୍ପ ମାତ୍ରେଣ ସିଦ୍ଧି ପ୍ରାପ୍ତ ହୋଇଯିବେ ସିଏ। କଳିଯୁଗରେ ଗୋଟେ ଭଲ ଗୁଣ ରହିଛି, ନାନୁ ଦୃଷ୍ଟି କଳିଙ୍ଗ ସମ୍ରାଟ ସାରଙ୍ଗ ଇବ ସାରଭୂ, କ'ଣ ନା ଯେଉଁ କୁଶଳାନି ଆଶୁ ସିଦ୍ଧତି, ପୁଣ୍ୟ କାର୍ଯ୍ୟ ସବୁ ଖୁବ୍ ଶୀଘ୍ର ଫଳପ୍ରଦ ହୋଇଯିବ, କିନ୍ତୁ ନେତରାଣୀ କୃତାନିଜତ୍, ଯେଉଁ ପାପ କାର୍ଯ୍ୟ ସବୁ ରହିଛି ଆମେ ଖାଲି ମନରେ ଚିନ୍ତା କରିଦେଲେ ତା'ର ଫଳ ପାଇବା ନାହିଁ, ଏଇଟାକୁ କାର୍ଯ୍ୟ ଦ୍ୱାରା ଶରୀର ଦ୍ୱାରା ସେ କାର୍ଯ୍ୟ କଲେ ହିଁ ଯାଇ ତା'ର ଫଳ ପାଇବା, ଦଣ୍ଡ ଭୋଗ କରିବା। ମନରେ ଚିନ୍ତା କରିଦେଲେ, କିଛି ପାପ କାର୍ଯ୍ୟ ଚିନ୍ତା କରିଦେଲେ ତା'ର ଫଳ ଆମେ ପାଇବା ନାହିଁ। ଏ କଳିର ଭଲ ଗୁଣ ରହିଛି ଏଇଟା। ଯାହା ହଉ ଏଇଠି କହିଲେ ସେ କଥା ଯେ କଳିଯୁଗରେ ଏଇଭଳି ଭାବରେ ଯଦିଓ କଳିର ବହୁତ ଦୋଷ ରହିଛି କିନ୍ତୁ କଳିର ଗୁଣ ମଧ୍ୟ ରହିଛି। ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି ଯେମିତି ଗୋଟେ ରାଜା, ରାଜାଙ୍କର ବହୁତ ଶକ୍ତି ରହିଛି, ଅନେକ ଦସ୍ୟୁମାନଙ୍କୁ ସେ ହତ୍ୟା କରିଦେଇପାରିବେ, ସେଇଭଳି ଭାବରେ କଳିଯୁଗରେ ଯଦିଓ ବହୁତ ପ୍ରକାର ଦୋଷ ରହିଛି କିନ୍ତୁ ଏଇ ଯେଉଁ ଭଲ ଗୁଣଟି ରହିଛି ଭଗବାନ ନାମ କୀର୍ତ୍ତନ ମାଧ୍ୟମରେ ସବୁ ଦୋଷକୁ ଆମେ ପାର ହୋଇଯାଇପାରିବା। ତେଣୁ ଏ କଳିଯୁଗର ମଧ୍ୟ ବହୁତ ଗୁଣ ମଧ୍ୟ ରହିଛି, ଖାଲି ଦୋଷ ରହିଛି ତା ନୁହଁ, ତା'ର ଗୁଣ ମଧ୍ୟ ରହିଛି। ତେଣୁ ଏହିଭଳି ଭାବରେ ଏଇ ଯେଉଁ ଧ୍ୟାନ ଯୋଗ ବିଷୟରେ କୁହାଯାଉଛି, ଏ କୁହାଯିବ 23 ଶ୍ଳୋକରେ କୁହାଯିବ। ତେଣୁ ବର୍ତ୍ତମାନ ଆମର ସମୟ କଥା ସମୟ ହୋଇଗଲା, ବର୍ତ୍ତମାନ କଥାକୁ ବିଶ୍ରାମ ଦେବା, ତେଣୁ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୁନ୍ଦ କି ଦାୟୀ ଗୋଟ୍ରମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ।